ଦିନ କେମିତି ଥିଲା ଭାଇ?
ଘରେ ବସି ଖାଇ ପିଇକି ଶୋଇବା କଥା।
ରେଷ୍ଟୁରାଣ୍ଟ ହଁ, ସେଇଟା ଗୋଟେ ବହୁ ଜଣଙ୍କର କ୍ୱେଶ୍ଚନ କି ହ୍ୱାଟ ଏକ୍ଜାକ୍ଟଲି ହ୍ୟାପେଣ୍ଡ କି କ'ଣ ବନ୍ଦ ହେଇଗଲା ମାନେ।
ତ ସି ମୋ ହିସାବରେ ବନ୍ଦ ହେଲା, ହଁ ଲୋକମାନେ କହିଲେ କି ହଁ ବନ୍ଦ ହେଇଗଲା ରେଷ୍ଟୁରାଣ୍ଟ କି କ'ଣ, ବଟ୍ ମୋ ହିସାବରେ ମୁଁ ଲାଗେ କି ଉପରବାଲା ଯାହା କରୁଛି ଭଲ କରୁଛି। ଆଣ୍ଡ ଗୋଟେ ସାଚୁରେସନ୍ ପଏଣ୍ଟ ଥାଏ ସବୁ ଜିନିଷର। ସୋ ଆଇ ଗେସ୍ ବ୍ରିଥ ବାଇ ବିଶ୍ୱଜି 2018-2024 ଗୋଟେ ସାଚୁରେସନ୍ ପହଞ୍ଚି ଯାଇଥିଲା ଆଣ୍ଡ ଲୋକଙ୍କୁ କିଛି ନୂଆ ଦରକାର ଥିଲା। ଆଣ୍ଡ ମୁଁ ଏବେ ଷ୍ଟେପ୍ ବ୍ୟାକ୍ କଲି କାହିଁକିନା ଓଡ଼ିଶାର ଫୁଡ୍ ମାର୍କେଟ ଟିକେ ଭଲ ନାହିଁ। ଏଥର ଲୋକମାନେ ପୁରା ଯାଉଛନ୍ତି ତ ପବ୍ ଫବ୍ ଯାଉଛନ୍ତି, ନହେଲେ ପୁରା ରୋଡ୍ ସାଇଡ୍ ଖାଉ ଗଲି
ଲେଖି
ବୁଲୁଛନ୍ତି। ତ ମୁଁ ସେଇଥିପାଇଁ ମୁଁ କହିଲି ନାହିଁ ଏଇଟା ଟିକେ ବ୍ୟାକ୍ଅପ୍ କରିଯିବା।
ଇଏ ମାତାଲପୁର ମାନେ ସେ ରୋଡ୍ ସାଇଡ୍ ପର୍ସନ୍ ଅର୍ ଇଆର ମାନେ ଫାଇନ୍ ଡାଇନ୍, ଯୋଉଟା ଦ ଫାଇନ୍ ଡାଇନ୍ ବାଲା ଟର୍ମ ଯୋଉଟା ଏକ୍ଜାକ୍ଟଲି ହାଉ ୟୁ ଡିଫାଇନ୍ ଫାଇନ୍ ଡାଇନ୍?
ମୁଁ ଲାଉଡ୍ ମ୍ୟୁଜିକ୍ ପର୍ସନ୍ ଜମା ନୁହଁ, ଆଚ୍ଛା ମୋତେ କ୍ଲବ୍ ଫ୍ଲବ୍ ଏଗୁଡ଼ା ସବୁ ଯିବା ଜମା ପସନ୍ଦ ନୁହଁ। ବଟ୍ ହଁ, ଯଦି ସେଇଭଳିଆ ଏନ୍ଭାରନମେଣ୍ଟ ହେଲା ମୋତେ ଫାଇନ୍ ଡାଇନ୍ ଟିକେ ସୋଫିଷ୍ଟିକେସନ୍ରେ ବସି ଖାଇବା, ନହେଲେ ସାଙ୍ଗସାଥି ମାନେ ଯଦି ହେଇଗଲେ ତାହେଲେ ରୋଡ୍ ସାଇଡ୍ ଇଟ୍ସ ଓକେ। ଆଣ୍ଡ ମୁଁ ଏବେ 3-4 ଟିକେ ମାନେ ସେଲ୍ଫ ରିଜୁବିନେସନ୍ ମୋଡ଼୍ରେ ଅଛି, ଟିକେ ବହୁତ ବଡ଼ ଟର୍ମ।
ହାଉ ଡୁ ୟୁ ଡିଫାଇନ୍ ଦ ଟର୍ମ ସେଲ୍ଫ? କ'ଣ କହିଲା
ସେ? ଏଇଟା ହଉଛି ମାନେ ମରାମତି କାମରେ ମୁଁ ବ୍ୟସ୍ତ।
ମୁଁ ମୋ ସ୍କୁଲିଂ ଇଂଲିଶ ମିଡିୟମରେ ଅଛି, କିନ୍ତୁ ଏବେ ଯେତିକି ଦିନ ହେଲାଣି ଓଡ଼ିଆ କଣ୍ଟେଣ୍ଟ ବନେଇବା ଆଉ ଇଂଲିଶ ବାହାରୁନି। ତାପରେ ଅସ୍ମିତା ସସ୍ମିତା କେତେ କଥା ସବୁ ଏହା ଭିତରେ ସରିଗଲାଣି, ତେଣୁ
ନାଇଁ ମୁଁ ନିଜକୁ ଭାବିଲି ମୁଁ ଟିକେ ନିଜର ଭିତର ମୁଣ୍ଡ ହାର୍ଟ ସୋଲ
ହାଉ ଡୁ ମାନେ ଡୁ ଦ୍ୟାଟ ଥିଙ୍ଗ ମାନେ ଡୁ ୟୁ ମେଡିଟେଟ ଅର
ଇଟ୍ସ ନାଇଁ ମେଡିଟେସନ ହୋ ଟ୍ରାଭେଲ ହେଇଗଲା, ବୁଲାବୁଲି ହେଇଗଲା, ଖାଇବା ପିଇବା ହେଇଗଲା, ଏଗୁଡ଼ା ସବୁ। ଆଣ୍ଡ ସ୍ପିରିଚୁଆଲି କାରଣ ମୋର ଏଭ୍ରି ଡେ ମୋର ଷ୍ଟାର୍ଟ ହୁଏ।
ନାଇଁ ହାଭ୍ ସିନ୍ ମାନେ କି ତମେ ଶିବଜୀଙ୍କ
ମନ୍ଦିରରୁ ଆରମ୍ଭ ହୁଏ ମୋର ପ୍ରତ୍ୟେକ ଦିନ।
ଲାଷ୍ଟ ଇୟର ବୋଧେ ଭିଜିଟ୍ ବି କରିଥିଲେ କିଛି ଜାଗା।
ମୋର ଡ୍ରିମ୍ ଅଛି କି 12 ଜ୍ୟୋତିର୍ଲିଙ୍ଗ କଭର କରିବି, ଏପର୍ଯ୍ୟନ୍ତ 12-3 ହେଇପାରିଛି। ସୋ ଏବେ ଯିବାର ଥିଲା କେଦାରନାଥ, ଯୋଉ ଫ୍ଲାସ୍ ଫ୍ଲଡ୍ ହେଲା ଭାସିଗଲା।
ଏକ୍ସପିରିଏନ୍ସ ମାନେ ହାଉ ଡୁ ୟୁ ଫିଲ୍ ଲାଇକ୍ ଦିସ୍?
ଗୁଜବମ୍ ଆସି ହେଉଛି କାହିଁକିନା ମୋର ଫାର୍ଷ୍ଟ ତ୍ରୟମ୍ବକେଶ୍ୱର ଯେତେବେଳେ ଗଲି, ସୋ ମୁଁ ତ୍ରୟମ୍ବକେଶ୍ୱର ଯିବା ଆଗରୁ ମୁଁ ବହୁତ ରିସର୍ଚ୍ଚ ମାରିଥିଲି ଇନଷ୍ଟାଗ୍ରାମରେ। ଆଣ୍ଡ ମୁଁ ଦେଖିଥିଲି ରିଲ୍ସରେ ବର୍ଷା ହେଉଛି, ଝିପଝିପ ବର୍ଷା, ଆଣ୍ଡ ମନ୍ଦିରଟା ଆକ୍ଚୁଆଲି ଗ୍ରେ କଲର୍, ବର୍ଷା ହେଲେ ପୁରା ବ୍ଲାକ୍ ହେଇଯାଏ। ମୁଁ ଶିବଙ୍କୁ କହିଲି, ମୁଁ କହିଲି ଭଗବାନ ମୋର କିଛି ଦରକାର ନାହିଁ, ମୋତେ ଖାଲି ଗଲାବେଳକୁ ସେ ଝିପଝିପ ବର୍ଷା ହେଉଥାଉ ଆଣ୍ଡ ମୁଁ ସେଇ ମାହୋଲରେ ତୁମକୁ ଦେଖିବାକୁ ଚାହୁଁଛି। ଆଣ୍ଡ ଟ୍ରଷ୍ଟ ମୁଁ ଯେତେବେଳେ ପହଞ୍ଚିଲି ପୁରା କ୍ଲାଇମେଟଟା ପୁରା କ୍ଲାଉଡି ଆଣ୍ଡ ସେମ୍ ଏକ୍ଜାକ୍ଟ ଝିପଝିପ ବର୍ଷା ହେଉଛି। ମୁଁ ମନରେ ଭାବିଲି ପୁରା ଆଉ କିଛି ମାଗି ଦେଇଥିଲେ ମିଳିଯାଇଥାନ୍ତା, ଏଇଟା ମାଗିଦେଲି ଭୁଲରେ।
ହୁଏ ତ ମାଗିଥିଲା
ଭୁଲ ଜାଗାରେ ଭୁଲ ଜିନିଷ ମାଗିଦେଲି।
ନା କୁହନ୍ତିନି ସେ ଆମର ତୁଣ୍ଡରେ ସରସ୍ୱତୀ ଦିନ ସାରା ଭିତରେ ଗୋଟେ ଥର ସରସ୍ୱତୀ ବସନ୍ତି, ସେଇଟା ସେଇ ଟାଇମରେ ହେଇଥିବ, ସେଇ ଟାଇମଟା ଦେଖିବ କେତେ
ଦିନ ଦିନ ଭିତରେ। ମୁଁ ବୋଧେ ଅନନ୍ୟାକୁ ଫୋନ୍ କରି ମୁଁ ଏତେ ଥର ମୋର ଦୁହାଇ ନିଏ, ମୁଁ କ'ଣ ହେଇଗଲା ଲୋ, ମୁଁ ବାସିଗଲି ଲୋ, ସେ
ଛାତି ପିଟିକି କାନ୍ଦନ୍ତି ଯୋଉ କାନ୍ଦଣା ଦିଅନ୍ତି ସେ କାନ୍ଦଣା ଦଉନ।
ବଟ ତାପରେ ଉଜ୍ଜୈନ ଆଉ ବାରାଣସୀରେ ଆକ୍ଚୁଆଲି ଉଜ୍ଜୈନ କହିବାକୁ ଗଲେ ମୋତେ ଗୋଟେ ନୂଆ ଡିରେକ୍ସନ ମିଳିଲା ଲାଇଫକୁ। ବହୁତ ଏନର୍ଜି ତ ଜାଗାରେ ମାନେ ୟୁ କ୍ୟାନ୍ ଫିଲ୍ ଦ ଏନର୍ଜିଜ୍, ମାନେ ତମେ ସେଠି ଯିବ ତମ ମାଇଣ୍ଡ ପୁରା ମାନେ ମୁଁ ରାତି ସାରା ଶୋଇନି। ମାନେ ଆମର ଟ୍ରିପ୍ଟା ବାରାଣସୀ ଆଉ ଉଜ୍ଜୈନ ଏତେ କମ୍ ସର୍ଟ ଟର୍ମରେ ଥିଲା, ରାତି ସାରା ଶୋଇବାକୁ ଟାଇମ୍ ମିଳୁନଥିଲା, ବଟ୍ କେବେ ଡଲ୍ ଫିଲିଂ ହେଇନି। ବଟ୍ ୱାନ୍ସ ଦ ମୁମେଣ୍ଟ ଆଇ ଲେଫ୍ଟ ବାରାଣସୀ, ବାରାଣସୀ ବାହାରି ହେଇଛି, ମୁଁ ମାନେ ଆରମ୍ଭ ହେଇଗଲା ବଡି ଗିଭ୍ ଅପ୍ କରିବା ଆରମ୍ଭ କରିଦେଲା।
ୟୁ ସେଡ୍ ନା ମୁଁ ମାନେ ଆଇ ଆମ୍ ସେୟାରିଂ ମାଇ ଏକ୍ସପିରିଏନ୍ସ। ଯେବେ ମୁଁ ଯାଇଥିଲି
ବୈଷ୍ଣୋଦେବୀ,
ଆଇ ଆମ୍ ନଟ୍ ଅ ମାନେ ଟ୍ରାକିଂ ବାଲା ପର୍ସନ୍, ପେଟ ଦେଖିକି ଜାଣିପାରୁଥିବ, ବଟ୍ ଯେତେବେଳେ ଆମେ ସେ ମାନେ ଷ୍ଟ୍ରେଚିଂ କରୁଥିକି ଯାଉଥିଲୁ ଆଣ୍ଡ ଇଭେଞ୍ଚୁଆଲି ରାତିରେ ବର୍ଷା ହେବା ଷ୍ଟାର୍ଟ ହେଲା, ମାନେ ଆମେ ନାଇଟ୍ରେ ଯାଉଥିଲୁ ଆଣ୍ଡ ବର୍ଷା ହେବା ଷ୍ଟାର୍ଟ ହେଲା, ପଥର ଫଥର ପଡ଼ିବା ଷ୍ଟାର୍ଟ ହେଲା, ବଟ୍ ଡିଡ଼ଣ୍ଟ ଫିଲ୍ ଲାଇକ୍ ଆମେ ଏତେ। ବଟ୍ ଯେତେବେଳେ ରିଟର୍ନ କରିକି ଆସି ରୁମ୍ରେ ପହଞ୍ଚିଲୁ ସେତେବେଳେ ଆଇ ଫେଲ୍ଟ କି ମାନେ ସେ ଇଟ୍ସ ଥିଙ୍କ ଇଟ୍ସ ଟ୍ରୁ କି ସ୍ପିରିଚୁଆଲି ଇଟ୍ସ ଲାଇକ୍ ଡୁ ୟୁ ବିଲିଭ୍ ଇନ୍ ଗୋଷ୍ଟ ଅର୍ ଦୋଜ୍ ଥିଙ୍ଗସ୍?
ହଁ ମାନେ ଗୋଷ୍ଟ ବିଲିଭ୍ କରେ, ମୁଁ ଦିଥର ପୋଜେସ୍ ହେଇଛି।
ଆଚ୍ଛା
ମାନେ ଭୂତ ଲାଗିଛି
ଆମି ମଞ୍ଜୁଲି ବିକଜ୍ ୟୁ ହାଭ୍ ବଙ୍ଗାଳୀ ବ୍ୟାକଗ୍ରାଉଣ୍ଡ।
ବଙ୍ଗାଳୀ ମତେ ନିଜେ
ଓଡ଼ିଶୀ ନାଚ ନ ତ ଯାଇକି
ଓଡ଼ିଶୀ, ବଟ୍ ଦିଥର ମତେ ଲାଗିଛି। ମୁଁ ମନେ ଅଛି ସତ୍ୟନଗର ମଶାଣୀ ପାଖରେ ଦିନେ ମୁଁ କଫି ପିଇକି ଆସୁଛି, ସେ ଆସିଲା ପରେ ସେଠୁ ଗୋଟେ ସୋ ଲାଗିଥିଲା, ଆଣ୍ଡ ହାଇଦ୍ରାବାଦ ଥିଲା ବେଳେ ଗୋଟେ ମୁସଲିମ ଭୂତ ଲାଗିଥିଲା।
ମୁସଲିମ ଭୂତ ତମେ
ନମାଜ ପଢୁଥିଲି
କମ୍ୟୁନାଲ ଭୂତ?
ମୁଁ ନମାଜ ପଢୁଥିଲି ବା ସକାଳୁ ଉଠିକି, ମାନେ ମୋ ଦିନେ ଉଠିଲା ବେଳକୁ ଭଲ ଉଠିଲା ବେଳକୁ ମୁଁ ଆଣ୍ଠେଇକି ବସିକି ନମାଜ ପଢୁଛି, ତ ଅବଭିଅସଲି ମୁସଲିମ ହେଇଥିବ।
ଭୂତ ବି କମ୍ୟୁନାଲ ହେଲେନି। ଆଚ୍ଛା ଆଚ୍ଛା, କଣ କହୁଥିଲି, କଫି କଥା କହିଲ, କଫି ହାଉ ଡୁ ୟୁ ଲାଇକ୍ ୟୋର କଫି?
ଆମ ଗୋଟେ କଫି ପର୍ସନ।
ୟୁ ଆର୍? ନାଲି ଚା, ନାଲି
ପ୍ରପର କ୍ଷୀର, ଅଦା, ଗୋଲମରିଚ, ଚିନି।
ଓକେ,
ଚା ପତି ପରେ ନାଲି, ମାନେ ଯୋଉ ମାଟି ନାଲି କଲର୍ ର ହେଇଥିବ।
ମୁଁ ପଚାରୁଛି ସମସ୍ତଙ୍କର, ଆକ୍ଚୁଆଲି ନା ଆଇ ବିଲିଭ କି ଚାହା ବନେଇବାର ଟେକ୍ନିକ୍ ସମସ୍ତଙ୍କର ଡିଫରେଣ୍ଟ। ଯେମିତି ଲାଇକ୍ ହ୍ୱାଟ୍ ଆଇ ଫିଲ୍, କି ମୁଁ ଯେତେ ଅଧିକା ଫୁଟାଏ ଚାହାଟା, ମତେ ଲାଗେ କି ଭଲ ଟେଷ୍ଟ ଆସେ।
ଅଧିକ ଫୁଟିଲେ କାହିଁକି ମୋ ହିସାବରେ ଯଦି ଦୁଇ ଜଣଙ୍କ ପାଇଁ ଚାହା କରୁଛି, ଦୁଇ କପ୍ କ୍ଷୀର, ଗୋଟେ କପ୍ ପାଣି, ସେ ଗୋଟେ କପ୍ ପାଣିଟା ମୁଁ ରଖିଥାଏ ଫୁଟିବା ପାଇଁ, ମାନେ ସେଇଟା ରିଡ୍ୟୁସ୍ ହବ। ସୋ ହ୍ୱାଟ୍ ୱିଲ୍ ହାଭ୍ ଇଜ୍ ଟୋଟାଲ୍ ମିଲ୍କ,
ବୁଝିଲେ,
ସେଥିରେ ଅଦା ଛେଚା, ଗୋଲମରିଚ ଆଣ୍ଡ ଚିନି ଆଣ୍ଡ ଚା ପତି, ଷ୍ଟ୍ରଙ୍ଗ ଚା ପତି।
ଆଣ୍ଡ ୱିଥ୍ ଦାଟ୍ ୟୁ ହାଭ୍ ଲାଇକ୍
ବ୍ରେଡ୍ ଟୋଷ୍ଟ, ହେଲେ ଯୋଉ ବଟର ଦେଇକି ପୁରା କ୍ରିସ୍ପି ବ୍ରେଡ୍ ଟୋଷ୍ଟ, ସେଇଟା ନହେଲେ ବିସ୍କିଟ। ବିସ୍କିଟ ଏତେ ନୁହଁ, ବଟ୍ ବ୍ରେଡ୍ ଟୋଷ୍ଟ ବେଶୀ।
ବିସ୍କିଟ୍ରେ ସେ ଯୋଉ ଏବେ ରିଲ୍ସଟା ଦେଖିଛ ନା ନାହିଁ? କିଛି ବି ଟ୍ରେଣ୍ଡ ହଉଛି ଲାଇକ୍ ଆଜିକା ଡେଟ୍ରେ, କେହି ବି ଟ୍ରେଣ୍ଡ କରୁଛନ୍ତି କିଛି ବି?
ହଁ, କେହି ବି ଟ୍ରେଣ୍ଡ। ମୁଁ ମଝିରେ କଣ ଦେଖିଲି, ଏବେ ଗୋଲାପ ଫୁଲର ପକୋଡା, ସେ ଗୋଲାପ ଫୁଲକୁ ବେସନରେ ପକେଇକି
ଏଇଟାର ମନେ ପଡ଼ିଲା। ୟୁ ମାନେ ହ୍ୱାଟ୍ ଇଜ୍ ଦ ୱେର୍ଡେଷ୍ଟ ଥିଙ୍ଗ ୟୁ ହାଭ୍ ସିନ୍ ଅନ୍ ଇଣ୍ଟରନେଟ୍ ଅର୍ ୟୁ ହାଭ୍ ଟେଷ୍ଟେଡ୍ ଇଟ୍? ଲାଇକ୍ କି ଯେମିତି ମତେ ଗୋଟେ ଚକୋଲେଟ୍ ମ୍ୟାଗି, ମାନେ ଆଇ କ୍ୟାଣ୍ଟ ଇଭିନ୍ ଇମାଜିନ୍। ମତେ
ମୁଁ ଏତେ ମୋ ଲାଇଫରେ ଏତେ ଖରାପ ସମୟ ଆସି ଚକୋଲେଟ୍ ମ୍ୟାଗି ଖାଇବି, ବଟ୍ ହଁ, ୱିୟର୍ଡେଷ୍ଟ ଥିଙ୍ଗ ଭିତରେ, ୱିୟର୍ଡେଷ୍ଟ ଥିଙ୍ଗ ଭିତରେ କ'ଣ, ବିକଜ୍ ସି ଫୁଡ୍ ଇଏ କୋଉଠି ନା କୋଉଠି ଗେଣ୍ଡା ବି ଆମର ଓଡ଼ିଆ ମାନଙ୍କର,
ମାନେ ମୁଁ ଇଭିନ୍ ଆଇ ହାଭ୍ ହର୍ଡ କି ଆଦିବାସୀ ଲୋକମାନେ କ୍ୟାଲସିୟମ ପାଇଁ ଇଟ୍ସ ଗୁଡ୍ ଫର୍ ହେଲ୍ଥ।
ସୋ ଓଡ଼ିଆ ଟେଷ୍ଟେଡ୍? ହଁ, ଟେଷ୍ଟ କରୁଛି ମୁଁ।
ହାଉ ଇଜ୍ ଇଟ୍? ପାମ୍ପୁଡ ଭଳିଆ ନା କଣ?
ମୁଁ ଖାଇଥିଲି ଯୋଉଟା ତାକୁ କ୍ଲାମ୍ପସ କୁହନ୍ତି, ଛୋଟ ଛୋଟ କ୍ଲାମ୍ପସ, ତାକୁ ଜଷ୍ଟ ବଟର ଆଉ ଗାର୍ଲିକରେ ଟସ୍ କରାଯାଇଥିଲା ଚିଲିଜ ଦେଇକି, ତ ତମକୁ ଜଷ୍ଟ ଏମିତି ଭାଙ୍ଗିବାକୁ ପଡ଼ିବ ଆଣ୍ଡ ଛୋଟ ଛୋଟ ସ୍ପୁନରେ ତାକୁ ସ୍କୁପ ଆଉଟ୍ କରି ଖାଇବାକୁ ପଡ଼ିବ। ତ ଏଇଟା ଭଲ ଥିଲା, ମାନେ ଗୋଆରେ ମୁଁ ଟ୍ରାଏ କରିଥିଲି, ଇଟ୍ ୱାଜ୍ ଗୁଡ୍।
ଗୋଆରେ ମାତାଲ ବି ହେଇଥିଲା? ତାହେଲେ
ସାଙ୍କୁଚ ମାଛ ଖାଇଛି ସ୍ଟିଙ୍ଗରେ।
ଆଚ୍ଛା,
ଏମିତି ହେଇକି ଲାଞ୍ଜର ଥିବ ଗୋଟେ ଲମ୍ବା ସ୍ଟିଙ୍ଗରେ, ବ୍ରାଉନ କଲର ମାଛ, ଏଇଟା ଖାଆନ୍ତିନି ପ୍ରାୟ।
ମୁଁ ଆଜି ଯାଏ ମାଛ ଗୋଟେ ଜିନିଷ, ସାପ ଗୋଟେ ଜିନିଷ ମୁଁ ଚିହ୍ନି ପାରେନି। ମାଛ ତ ମାଛ, ସାପ ତ ସାପ। ଆଉ
ମୁଁ ସାପ ଚିହ୍ନି ଦେବି, ମଣିଷ ଚିହ୍ନି ପାରିନି।
ଦିସ୍ ୱାଜ୍ ହାର୍ଡ ପର୍ସନାଲ ନୁହେଁ ତ, କିଛି କାହାକୁ କେହି ଧୋକା ଦେଇକି ଯାଇ ନାହାନ୍ତି ସେମିତି?
ନାଇଁ, ଧୋକା ସେ ତ ବହୁତ ଦେଇକି ଯାଇଛନ୍ତି, ଧୋକା ଦେଇକି ଅବଭିଅସଲି ମଣିଷ ମାନେ ତ ଧୋକା ମିଳିଛି, ମୁଁ ତାକୁ ଦେଇନି କାହାକୁ, ଯାହା ହଉ ମିଳିଛି ଆଣ୍ଡ ଲାଇଫ୍ର ବହୁତ ଏକ୍ସପିରିଏନ୍ସ ଏମିତି ବହୁତ
ଧୋକାରୁ।
ସାପ ରୂପୀ ମଣିଷ, ମଣିଷ ରୂପୀ ସାପ, ସେ ଏକା କଥା। ମୁଁ
ମାନେ ପ୍ରେମରୁ ମନେ ପଡ଼ିଲା କି ଛୋଟବେଳ ପ୍ରେମ ଥିଲା କି ଲଭ, ମାନେ ଫ୍ରମ୍ ଦ ଛୋଟବେଳ ଟାଇମ୍ର?
ହଁ, ଗୋଟେ ପ୍ଲସ୍ ଟୁରେ ଗୋଟେ ଥିଲା,
ପ୍ଲସ୍ ଟୁଟା ଛୋଟ ଜାଣି, ତାଠୁ ସ୍କୁଲ ଟାଇମ୍ ଲଭ କେ ଥିଲା କି?
ତାଠୁ ଛୋଟ ମୁଁ କେବଳ ପେନ୍ସିଲ ଚୋବଉଥିଲି
ମ୍ୟାଡାମ, ସ୍କୁଲର ମ୍ୟାଡାମଙ୍କୁ ଲାଇନ୍ ମାରିବା, ସେ ଯୋଉ ଆମର ସବୁ ଥାଏ?
ନାଇଁ 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 ନାଇଁ, ସେଗୁଡ଼ା ନଥିଲା। ଆମ ସ୍କୁଲ ଟିଚର ମାନେ ଏମିତି ଜାବ୍ଡା ମରୁଥିଲେ, ତାଙ୍କୁ ଲାଇନ୍ ମାରିବା କଥା ମାଇଣ୍ଡକୁ ଆସେନି, ସେ ଜାବ୍ଡା ମାବ୍ଡାରେ ପଳାଏ, କଥାବାର୍ତ୍ତା ପଳାଏ, ପ୍ୟାଣ୍ଟ ଖୋଲିକି ବାଡ଼େଇବେ, ଆଉ ତାଙ୍କୁ କିଏ ଭଲ ପାଇବ?
ଚାଇଲ୍ଡହୁଡ୍ ମେମୋରି ସେମିତି କିଛି ଯୋଉଟାକି ମାନେ ଗୋଟେ ମାନେ ଯୋଉଟାକି ତମ ଲାଇଫ ଚେଞ୍ଜିଂ ହେଇଛି କି ଲାଇଫକୁ ଗୋଟେ ଥିଙ୍କ ୟୁ ଫିଲ୍ କି ସେଇଟା ତମ ଲାଇଫରେ କିଛି ନା କିଛି ଗୋଟେ ଚେଞ୍ଜ ଆଣିଛି, ଯେମିତି ଗୋଟେ ଲେସନ ଯୋଉଟାକି ହେଇଛି ଲାଇଫରେ ଛୋଟବେଳେ ଯୋଉଟା ହେଇଥିବ?
ଛୋଟ ବେଳେ
ହଁ କି ବାପା ମାଙ୍କ ସହିତ ଫାଦର ମଦରଙ୍କ ସହିତ ହଉ କି ତମ ଗାଁ ଟାଇମରେ ହଉ ମେବି ଇଟ୍ ମେ ବି ମୁଁ ଯୋଉଟା ଆପଣଙ୍କର ବହୁତ ଜାଗା ପଡକାଷ୍ଟ ଶୁଣିଛି ମାନେ ଆପଣଙ୍କର ଫୁଡ୍ର ଇନ୍ସପିରେସନ୍ ଆଗେ ତମ
ଆଈଙ୍କ
ପାଖରୁ ସେଇଟା ଛୋଟବେଳୁ ଆସିଥିଲା ନା କ'ଣ
ଛୋଟବେଳୁ କାହିଁକିନା ମୁଁ ଯେତେବେଳେ ଜନ୍ମ ହେଲି ମୋ ଜେଜେବାପା ଜେଜେମାଙ୍କୁ କ୍ୟାନ୍ସର ହେଲା ତ ସେତେବେଳେ କ'ଣ କ୍ୟାନ୍ସରଟା ବହୁତ ଇନଫେକ୍ସିୟସ୍ ବୋଲି ଭାବୁଥିଲେ ଆଣ୍ଡ ସେତେବେଳେ ମୋତେ ମା ମୋତେ ମୁଁ ଦେଢ଼ ବର୍ଷ ରହିଥିଲି ମୋତେ ମାମୁଁ ଘରେ ଛାଡ଼ିକି ଯାଇଥିଲେ ଆଣ୍ଡ ସେଇ ଟାଇମ୍ରେ ମୋ ଅଜା ଆଈଙ୍କ ସହିତ ରହିକି ମୋର ଗୋଟେ ଅଲଗା ପ୍ରକାର କନେକ୍ସନ୍ ଯେଉଁଟା କି ମୁଁ ଆଇ ଉଡ୍ ବି ଭେରି ଅନେଷ୍ଟ ମୋର ସେ କନେକ୍ସନଟା ମୋ ବାବା ମାଙ୍କ ସାଙ୍ଗରେ ବି ନାହିଁ ଯେଉଁଟା ମୋ ଅଜା ମାଙ୍କ ସାଙ୍ଗରେ
ଡୁ ୟୁ ମିସ୍ ଦେମ୍
ୟେସ୍ ଆଜି ଏଇ ଯେଉଁ ଲାଇଫ୍ ଷ୍ଟାଇଲ୍ ଚାଲିଛି ନା ଯେଉଁ ଟ୍ରେଣ୍ଡ ଚାଲିଛି ଆମେ କଥା ହଉଛେ ଲୋକମାନେ ପରସ୍ପରର ହୁଅନ୍ତିନି ବହୁ ଜିନିଷ ଆମର ତ କଙ୍କଡ଼ା ଆମର ଓଡ଼ିଶାର ବେଷ୍ଟ ହଉଛି କଙ୍କଡ଼ା ଆଣ୍ଡ ଲୋକମାନେ ବି କଙ୍କଡ଼ା ତ ଏଇ ଟାଇମ୍ରେ କୋଉଟା କୋଉଠି ଅବଭିୟସ୍ଲି ମିସ୍ କରେ ବଟ୍
ୟୁ
ଆଇ ଫାଇଣ୍ଡ ଦେମ୍ ଇନ୍ ଦ ଫର୍ମ ଅଫ୍ ଲର୍ଡ ଶିବ
ଗଟ୍ ଇଟ୍
ମୁଁ ସବୁବେଳେ ଆଖି ବନ୍ଦ କରି ଇମାଜିନ୍ କରେ ମାନେ ଶିବ ବସିଛନ୍ତି ତାଙ୍କ ଗୋଡ଼ ତଳେ ମୁଁ ଗୁରୁ ମାନେ ଯାହାକୁ ଗୁରୁ ବୋଲି ମାନେ ଭଗବାନ ସାଇ ଶିରିଡ଼ି ସାଇ ସିଏ ବସିଛନ୍ତି ମୋ ଅଜା ବି ବସିଛନ୍ତି ଆଉ ମୋର ପେଟ୍ସ ମାନେ ଯେଉଁ ଚାଲିଯାଇଛନ୍ତି ସେମାନେ ବସିଛନ୍ତି ସୋ ଆଇ ଅଲୱେଜ୍ ଇମାଜିନ୍ ମୋତେ କେବଳ ଯଦି ପେଣ୍ଟିଂ କରିବାର ଥିବ ମୋ ରୁମ୍ରେ ଲଗେଇବା ପାଇଁ ମୁଁ ଏକ୍ଜାକ୍ଟଲି ସେଇଟା କରିବି ଶିବ ତଳେ ସାଇ ବସିଥିବେ ଅଜା ଆଈ ଚକା ମାଡ଼ିକି ବସିଛନ୍ତି ଆଣ୍ଡ ମୋର ଦୁଇ ତିନିଟା ପେଟ୍ସ ବସୁଛନ୍ତି
ଯୋଉ କଙ୍କଡ଼ା ମାନେ ମାନେ ସେଟା ତମ ଫ୍ରେଣ୍ଡ ସର୍କଲରେ ନା ୱାର୍କ କଲଚରରେ
ସବୁଠି ସବୁଠି ଗୋଟେ ଜିନିଷ ମୁଁ ବ୍ଲଣ୍ଟଲି କହିପାରିବି ଯେତେ ପର୍ଯ୍ୟନ୍ତ ତମ ପାଖରେ ଅଛି ଲୋକମାନଙ୍କୁ ଦବା ପାଇଁ ଲୋକମାନେ ତମର ହେଇକି ରହିବେ
ଗଟ୍ ଇଟ୍
ଆଣ୍ଡ ଦ ମୋମେଣ୍ଟ ଦେ ସି ଦ୍ୟାଟ୍ ଏଥିରେ ବେନିଫିଟ୍ ଆସୁ ନାହିଁ
ଗଟ୍ ଇଟ୍
ସେମାନେ ବହୁତ କିଛି କହିବେ କି ବିଶ୍ୱଜିତ ଖାଇବା ପାଇଁ ରାଙ୍କା ହଉଛି କି କଣ ତ ଏମିତି ବହୁତ ଜିନିଷ ମୁଁ ବି ଆଜି ମନେ ପଡୁଛି
ପ୍ରୋବାର୍ଟା ମୁଁ ବି ୟୁଜ୍ କରିବି ନା ଏଟା ଶୁଣିବାକୁ ଭଲ ଲାଗୁଛି
ଯେମିତି
ଗୋଟେ ଏବେ ଆସିନି ଗୀତ କସ ସେ ଏମିତି
ପିଲାମାନେ ଏମିତି ଥିଲେ କି ସବୁବେଳେ ସନ୍ଧ୍ୟାବେଳେ ଫୋନ କରିବେ ତାଙ୍କ ଅଫିସ ବାଲା ମାନେ ବିଶ୍ୱଜିତ ତୁ କୋଉଠି ଅଛୁ ସୋ ମୁଁ ତାଙ୍କୁ କହିବି କି ମୁଁ ରେଷ୍ଟୁରାଣ୍ଟରେ ଅଛି ଆଣ୍ଡ ସେମାନେ ଆସିବେ ବସିବେ ପୁରା ଏନ୍ଜୟ କରିବେ ଖାଇବା ପିଇବା ସବୁ ମୁଁ କେବେ ଖାଇବା ପାଇଁ ଚାର୍ଜ କରେନି ସରି ଟୁ ସେ ମୁଁ ଏଇଟା ମୁଁ କହୁଛି ବଟ୍ ସେଇ ଲୋକମାନେ ଯଦି ରେଷ୍ଟୁରାଣ୍ଟ ବନ୍ଦ ହେଲା ପରେ ତାଙ୍କର ଅଲଗା ଏବେ ଲୋକ ବାହାରି ଗଲାଣି ଗୁଡ୍ ଫ୍ରେଣ୍ଡସ୍ ଆଣ୍ଡ ଅଲ୍ ତ ଇଟ୍ସ ଓକେ ଆଣ୍ଡ
ଦ୍ୟାଟ୍ସ ଲାଇଫ୍ ଆଇ ଫିଲ୍ ୱେଲ୍ ୱାଟ୍ ୟୁ ଆଡଭାଇସ୍ କି କୋଉଟା ଭୁବନେଶ୍ୱର ତ ଆଇ ଆମ୍ ଷ୍ଟେଇଂ ଇନ୍ ଭୁବନେଶ୍ୱର ରାଇଟ୍ ନାଓ ଫ୍ୟୁ ମନ୍ଥସ୍ ହେଲା ତ ୱାଟ୍ ୟୁ ଆଡଭାଇସ୍ କୋଉଠି ଖାଇବାଟା ବେଟର୍ ଭୁବନେଶ୍ୱର ବେଷ୍ଟ କୋଉଠି
ପାଞ୍ଚ ଛଅ ମାସ ଆଗରୁ ହେଇଥିଲେ ବ୍ରିଦ୍ଧ ବିଷୟ କହିଥାନ୍ତି ଏବେ ବି କହିବି କି ଯେତେବେଳେ ଖାଇବାକୁ ଇଚ୍ଛା ହବ ମତେ ଫୋନ କରିଦେବ ଆସି ରୋଷେଇ କରିଦେବି
ୟୁ ଆଡଭାଇସ୍ ସମଥିଙ୍ଗ କି ଯୋଉଠି ତମର ଖଟି ସ୍ଥଳୀ ହଉ
ମୋର ଓଡ଼ିଆ ବଙ୍ଗାଳୀ ଫୁଡ୍ ବାଦେ ମୋର ଫେଭରେଟ୍ କୁଇଜିନ୍ ହଉଛି ଥାଇ କୁଇଜିନ୍
ଓକେ
ସୋ ଯଦି ଥାଇ ଜଙ୍ଗର
ଗାଡି ଖାଆନ୍ତି ଥାଇ ମାନେ ଜଙ୍ଗ
ନାଇଁ ନାଇଁ
ଜଙ୍ଗ କାଟିକି ଯୋଉ କୁକୁଡ଼ା ଜଙ୍ଗ ଛେଳି ଜଙ୍ଗ
ଯଦି ଥାଇ କୁଇଜିନ୍ ଖାଇବାର ଅଛି ମତେ ଲାଗୁଛି ଯଦି ଥାଇଲାଣ୍ଡକୁ କି ଜଣେ ଆଣିକି ଏଠି ରିପ୍ରେଜେଣ୍ଟ କରୁଛନ୍ତି ସେ ଶହୀଦ ନଗର ଗୋଟେ ଅଛି ଏସିଆନ୍ ଡେଲିକେସି ବୋଲି ଦ୍ୟାଟ୍ ଇଜ୍ ମାଇ ଅଲ୍ ଟାଇମ୍ ମାନେ ଫେଭରେଟ୍ ଜାଗା ଇଏ କରିବା ପାଇଁ ଆଣ୍ଡ ଦୋସା ଫୋସା ହେଲେ ତୃପ୍ତି
କୋଉଠି
ଚାର ନମ୍ବର ପାଖରେ ଗୋଟେ ତୃପ୍ତି ଅଛି ତାର ଆଉ ଗୋଟେ ଅଛି କଳ୍ପନା ବଟ୍ ତାର ପାର୍କିଂ ନାହିଁ ଯିବନି ସୋ ତୃପ୍ତି ପାଖରେ ତୃପ୍ତିର ଦୋସା ବରା ଏଇଟା ଭଲ ଆଣ୍ଡ ଆଣ୍ଡ ଇଣ୍ଡିଆନ୍ ଫୁଡ୍ ପାଇଁ ମୋତେ ଟୁ ବି ଭେରି ଅନେଷ୍ଟ ମୋତେ ସେମିତି କେହି ଖାସ୍
ଲାଗନ୍ତିନି
ଲାଗନ୍ତିନି ମାନେ କାମ ଚଲାଉ କୋଉଠି ଗୋଟେ ପଳେଇଲ କି ଘରେ କରି ଖାଇଦେଲ ଇଟ୍ସ ଓକେ
କାଲି ନ୍ୟୁଜ୍ରେ ଆସିବ ଦେଖ ତମର
ଭାଇରାଲ
ବିଶ୍ୱଜିତ କହିଲେ ଓଡ଼ିଶାରେ ନା ମିଳୁନି ଭାରତୀୟ ଖାଦ୍ୟ ଆଚ୍ଛା ହଉ ଥାଇଲାଣ୍ଡ ଫୁଡ୍ ବିଷୟରେ ଯାହା ମୁଁ ଆଇ ହାଭ୍ ହର୍ଡ ଆବାଉଟ୍ କି ୟୁ ହାଭ୍ ଷ୍ଟେଡ୍ ଇନ୍ ଥାଇଲାଣ୍ଡ ଛଅ ମାସ ସେଠି କ'ଣ ଯୋଉ ଆମେ ଯୋଉ ଭିଡ଼ିଓ ଯୋଉଟା ଦେଖୁନୁ ଯୋଉ ବୁମ୍ 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 ବୁମ୍
ମୋ ବାପା ପୁଣି ଠାକୁର ମୁଣ୍ଡ ଛୁଇଁକି ପଠେଇଛନ୍ତି କିଛି କରିବୁ
ମସାଜ ନିଜ ନା ନାଇଁ
ବହୁତ ପ୍ରକାର ମସାଜ
ପୁଅ ପିଲା ନା ଝିଅ ପିଲା ଦେଲେ
ନାଇଁ ନାଇଁ ସେଠି ଝିଅ ପିଲାମାନେ ମସାଜ ଦିଅନ୍ତି ଆଣ୍ଡ ଆଣ୍ଡ ମାନେ ପ୍ରେସର ପଏଣ୍ଟ ଅଲଗା ଥାଏ ତାଙ୍କର ମାନେ ସେମାନେ ଜାଣନ୍ତି କୋଉ ଜାଗା କୁ ପ୍ରେସ କଲେ ପେନ୍ ରିଲିଫ ହବ କି ମସଲ ରିଲିଫ ହବ ଆଣ୍ଡ ଦେ ଆର ଏକ୍ସପର୍ଟ ଇନ୍ ଦାଟ ଆଣ୍ଡ ମୋର ଆକ୍ଚୁଆଲି ଏଇଟା ସବୁ ମୋର ଟିକେ ଘଷା ମୋର ବାବାଙ୍କର ଅଭ୍ୟାସ ଆସିଛି ଘଷା ଖାଇବା ପିଲା ମୁଁ ତ ବୋଲେ ଗୋଡ ମସାଜ ବ୍ୟାକ୍ ମସାଜ ଗୁଡ଼ା ଦ୍ୟାଟ ଇଜ ଭେରି କମନ୍ ମୁଁ ତ ଏଇଠି 50 ଟଙ୍କା ଦେଇକି ପଳେଇ ଆସିଲୁ ପ୍ରତ୍ୟେକ ସପ୍ତାହରେ
ଚିହ୍ନିଛନ୍ତି beyond that who is Biswajit Maharathi
mo actually to be very honest mo tike introvert
okay
and more nijoro mane this mane kon kahi the real Biswajit so bahut kam lokoman so to mo mane real hei pare mate sedi comfort zone asiya ko darkar moro mane samna wala mate sedi comfortable feel kara darkar kana mo tike childish mate tike pampering ho bhal lage childish tike mo aram se tike rahi bi କିନ୍ତୁ ବାହାରକୁ ଗଲା ମାନେ ଟିକେ କ'ଣ ଟିକେ କଲର୍ ଫଲର ଦେଇ ଇଏ କରି ମାନେ ଅଲଗା ଅଭିୟସ୍ଲି ଏଭ୍ରି ୱାନ୍ ହାଜ୍ ଅ ଡବଲ୍ ଫେସ୍ ଗୋଟେ ଫ୍ୟାମିଲି ପାଇଁ ଗୋଟେ ଥାଏ ଗୋଟେ ତାର ପାର୍ଟନର ପାଇଁ ଥାଏ ଗୋଟେ ଲୋକମାନଙ୍କ ପାଇଁ ଥାଏ
ଦ୍ୟାଟ୍ସ ଅଲସୋ କି ଆଜିକା ଦୁନିଆଟା ସେତିକି ଡିଫିକଲ୍ଟ ହେଇଯାଇଛି କି ୟୁ କାଣ୍ଟ ଲିଭ୍
ୱିଥ୍ ଅ ସିଙ୍ଗଲ୍ ଫେସ୍
ଷ୍ଟ୍ରେଟ୍ ଫେସ୍
ରହିପାରିବାନି କାହିଁକିନା ଷ୍ଟ୍ରେଟ୍ ଫେସ୍ ରହିଲା ମାନେ ଅଭିୟସ୍ଲି ବହୁତ ସାରା କମ୍ପ୍ଲିକେସନ୍ସ ଆସିବ ପ୍ରୋବ୍ଲେମ୍ସ ଆସିବ ବଟ୍ ସେଇଥିପାଇଁ ମୁଁ ଯେଉଁ ପ୍ରକାର ମୁଁ ଟିକେ ଟୁ ବି ଭେରି ଅନ୍ ମୁଁ ଚାଇଲ୍ଡିଶ ମୁଁ ଟିକେ ଆରାମସେ ଘରେ ବସିଥିବି ମୋତେ ଟିକେ ପ୍ୟାମ୍ପରିଙ୍ଗ ଦରକାର ଆରାମସେ ଉଠିକି ରୋଷେଇ କରିବି ଇଏ କରିବି ଯେଉଁ ଲାଇଫଟା ମୁଁ ଆକ୍ଚୁଆଲି ଏପର୍ଯ୍ୟନ୍ତ ପାଇପାରି ନାହିଁ
ଆର୍ ୟୁ ସାଟିସ୍ଫାଇଡ୍ ୱିଥ୍ ୟୋର୍ ଲାଇଫ୍ ମାନେ ଏଟ୍ ଦ ଏବେ ଯାଏଁ
ଯେତିକି ଆର୍ ୟୁ ହ୍ୟାପି
ୟା
ଇଟ୍ ୱିଲ୍ ବି ଲାଇକ୍ 50-50 ଆଇ ଆମ୍ ନଟ୍ ଟୋଟାଲି ହ୍ୟାପି ୱିଥ୍ ମାଇ ଲାଇଫ୍ କାହିଁକିନା ଗୋଟେ ଇଫ୍ ଆଇ ଗୋ ବ୍ୟାକ୍ ଟୁ 10 ଇୟର୍ସ ବ୍ୟାକ୍ ମୁଁ ଯେଉଁ ଭାବିଥିଲି ନିଜର ଫ୍ୟୁଚର ଭାବିଥିଲି ଯେମିତିକି ମୋ ପାର୍ଟନର ସାଙ୍ଗରେ ମୁଁ ରହିବି ଗୋଟେ ଗୋଟେ ଘରରେ ଗୋଟେ ଗୋଟେ ଭଲ ଲୋକମାନେ ଚିହ୍ନୁଥିବେ ଇଏ କରୁଥିବେ ସେ ଜିନିଷରୁ କିଛିଟା ହେଇପାରିଛି ଲାଇକ୍ ଆଇ ଉଡ୍ ସେ ଦ୍ୟାଟ୍ ଏପର୍ଯ୍ୟନ୍ତ 30% ହେଇପାରିଛି 70% ଅଛି ବଟ୍ ଲାଇଫ୍ ସେତିକି ଅଛି କି ନାହିଁ ମୁଁ ଜାଣିନି
ଯଦି ତମ ଟାଇମ୍ ଟ୍ରାଭେଲ୍ କରିବାକୁ ଦିଆଯାଏ ୟୁ ୱାଣ୍ଟ ଟୁ ଗୋ ଟୁ ଚେଞ୍ଜ ଦ୍ୟାଟ୍ ଥିଙ୍ଗ ଯେଉଁଟାକି ୟୁ ଆର୍ ସେଇଙ୍ଗ ୟୁ ଆର୍ ନଟ୍ ହ୍ୟାପି ରାଇଟ୍ ନାଓ କେଉଁ ଜିନିଷଟା ଯେଉଁଟା ଚେଞ୍ଜ କରିକି ମେ ବି ଆଜିକା ଡେଟ୍ରେ ଆଇ ଥିଙ୍କ ମାନେ କେଉଁ
ଭୁଲଟା କମ୍ପ୍ଲିଟ୍ କରିଦେଇଥାନ୍ତି ଅନ୍ ସାଇଡ୍ ଯାଇକି ବସିବାର ଥିଲା ବଟ୍ ନାଇଁ ଆଇ ଆମ୍ ହ୍ୟାପି ୱିଥ୍ ମାଇ ସେଫ୍ ଜବ୍ ବହୁତ ରେକଗ୍ନେସନ୍ ମିଳିଛି ବଟ୍ ଟାଇମ୍ ଟ୍ରାଭେଲ୍ରେ ଟୁ ବି ଭେରି ଅନେଷ୍ଟ ଆଇ ଡୋଣ୍ଟ ୱାଣ୍ଟ ଟୁ ଚେଞ୍ଜ ମାଇ ପାଷ୍ଟ ସେମିତି କିଛି ନାହିଁ ଯେ ପାଷ୍ଟଟାକୁ ଚେଞ୍ଜ କରିବାକୁ ଆଇ ଡୋଣ୍ଟ
ଫ୍ୟୁଚର୍ ଦେଖିବାକୁ ଚାହିଁବେ ନା
ହଁ ମେ ବି ମୁଁ ଦେଖିବାକୁ ଚାହୁଁଛି ଫ୍ୟୁଚର୍ରେ ଫ୍ୟୁଚର୍ରେ ଯିବାକୁ ଚାହୁଁଛି କି ଫର୍ ଏକ୍ସାମ୍ପଲ୍ ଏବେ ତମ ସାଙ୍ଗରେ ବସିଛି ତମେ କାଲିକି ମୋତେ ଡାକିବ ଚା ପିଆ ବି ଚା'ରେ କ'ଣ ମିଶେଇକି ଦେଉଛ ସ ଆଇ ୱାଣ୍ଟ ଟୁ ନୋ ଦେଟ୍ ଏ ଲୋକଟା ମୋତେ ଚା'ରେ ଚିନି ମିଶଉଛି କି ମୂଷା ମାରିଆ ମେଡିସିନ୍ ମିଶଉଛି ମୁଁ ସେଇଟା ଜାଣିବାର ଅଛି କାହିଁକିନା ମୁଁ ଲୋକ ମଣିଷ ଚିନି ପାରେନି ମୁଁ ଭାବେ କି ସମସ୍ତେ ଭଲ ମୁଁ ସମସ୍ତଙ୍କୁ ମିଶିଗଲେ ସମସ୍ତେ ଭଲ ହେଇଯିବ ଯେ ଆଚ୍ଛା ଭଲା କର ଭଲା ହୋଗା ଦ୍ୟାଟ୍ ଡଜଣ୍ଟ ଆପ୍ଲାଏ ଇନ୍ ଦିସ୍ ଲାଇଫ୍
then mane you have got lot of betrayal i guess
not lot of but ha je tu jemdi kahili ki mu samajh bhitar bhalo dekhe to sei comparison re ha maybe i am shocked not betrayed exactly i'm shocked
you mane do you see the world jemti ebe duniya ta ache do you see want ki duniya emti hi chalu or you want to di tumko good option hi debi ki one thing that ku mane jota ki duniya ru hi hati jibo what is that one thing you want ki duniya ra na rahu
semi ta bhabya gale bahut sara mo jodi ebe
bhabi one thing
poverty bhabi bi tahale kahibo ki kahibo ki hunger kai kahilo ni hunger kahilo lies kai kahilo ni
no one thing you mane it can be anything
social media
tumara identity jibo
chali baba de social media chakkar re ଲୋକ ମରାମରି ହେଇଯାଉଛନ୍ତି ତ ସେ ସୋସିଆଲ ମିଡ଼ିଆଟା ପଳେଇଲେ ତ ଆଟଲିଷ୍ଟ
ଆଣ୍ଡ ୱାନ୍ ଥିଙ୍ଗ ୟୁ ୱିଲ୍ ଆଡ୍ ଦୁନିଆରେ ଯେଉଁଟାକି ମେ ବି ଇଟ୍ ୱିଲ୍ ମେକ୍ ଏ ବେଟର ୱାର୍ଲ୍ଡ
ଆଡ୍ ଟିକେ ଓଡ଼ିଶାରେ ଟିକେ ଥଣ୍ଡା ବରଫ ଟିକେ ପଡ଼ନ୍ତା ବରଫ ଟିକେ ପଡ଼ନ୍ତା ଆମର ଟିକେ ସିଏମ୍ ସିଏମ୍ ଦିଅନ୍ତେ
ଗ୍ରେଟ୍ ଡୁ ୟୁ ଲାଇକ୍ ଡ୍ୟୁରିଙ୍ଗ ୟୋର୍ ସେଫ୍ କ୍ୟାରିୟର୍ ମାନେ ଯେତେବେଳେ ୟୁ ଆର୍ ଦ ବସ୍ କେବେ ଏମିତି ହେଇଛି କି you cooked something mane tamara staff bhul kale tame sodhi pakau pakau do eta that's the thing does it happen ki tame bhul kari kan den daku nochei thivo and examiner wala kahu thivo ki kye karchi and jaji emiti kichi
na semiti ke be instance hai ni mo pillankar bhul uda ko mu luchi chi nijoro ke be semiti blunders hai ni but ha maybe emiti kala bolu tele dik padi jai thivo speed re rosi kala bolu ko tar tar
what don't mane what is the thing that you don't like in your kitchen something that
indiscipline and
how do you define that
in mane indiscipline mane indiscipline comes in every sense kana kitchen is mo pai kitchen ta huchi mandir सो मत भारी क्लीनलीनेस दरकार क्या मुझे मास्टर शेफ भी थी मोर जो आई वाज इन द टॉप 30 एंड मत टॉप 15 को जबार अच्छी सो कई जन सिलेक्ट होती द्वितीय जितने सिलेक्ट से ऊपर छिड़ा जो मैंने सिलेक्ट है ऊपर मुझे रोसे करोसे कर टेबुल पोछुची द्वितीय कहला टेबुल पोछा छाड़ तू रोसे कर मत भल लगे क्या टेबुल क्लीनलीनेस रखे मतलब रोसे कर भल लगे तो हाँ मतलब क्लीनलीनेस डिसिप्लिन भद्राम सहित रोक माने शेफ माने शेफ कोट पिंदी की थिबो कैप पिंदी थिबो प्रॉपर्ली ओटे मैनेजमेंट
मास्टर शेफ रो माने जस्ट एन क्यूरियोसिटी सोदा सोदी हो ना तम सिटी
सोदा सोदी माने ए संग मन को भीतर बट
ना ना आई एम सेइंग कि जो शेफ माने बसन से मन जो जो बसतन दे आसीबो खाइबो खाइबो से माने भीतर भीतर तांकर माने जो भलिया यू सी अ इमेज ऑफ द जजेस से भलिया दे आर बिहाइंड द सीन रे भी से भलिया
ना ना बिहाइंड द सीन से माने टिके कूल माने कैमरा सामने का सिले से माने टिके माने तंगरा माने पळे सने टीचर्स को पूरा पळे सने पर कैमरा बिहाइंड से माने बहुत कूल
कूलनेस ता को हिसाब रे डिफाइंड हो जेटी
ने कूलनेस माने से माने बहुत फ्रेंडली मिसंती बहुत फ्रेंडली रे मिसंती कन ऑब्वियसली मु तो जणो से काम भी करी छी सो बहुत कूलली मिसंती एंड फॉलो मी मिसंती
सो केबे लाइफ रे आत्मनिरीक्षण करचंदे माने कि व्हाट यू हैव डन
ते ओडिया असनी आत्मनिरीक्षण माने सेल्फ इवैल्यूएशन केबे केबे कोसे कि हां करे बसे कि
माने डज इट हैपन कि किछ गोटे लाइफ रे हेले ना सेमते
हां माने किछ ना गोटे सेमते गोटे मोमेंट के गोटे बडो खुशी हो कि दुख हो आई ऑलवेज थैंक गॉड तबे इवैल्यूएट करे कि हां जेमते कि फॉर एग्जांपल मास्टर शेफ रे मु जो टॉप 24 पहुँचली सो आसला पर मन दुख है कि हाँ मुझ कहीं कटिगली मुझे आगे जाइ थी देन बसिक सेल्फ इवैल्यूएट कली कि ठाकुर को मागि थी कौन सो मुझ मागि थी कि मो शेफ विकास को देखा हुए एंड से तो है ना तो ऑब्वियसली मुझे मागि थी है सो मुझे से मोमेंट आई वाज इन द फ्लो कि हाँ आउट आगे लोबो लोबो आउट आगे बट देन आई इवैल्यूएट कली ना ना ये ठीक अच्छे जहाँ मागि से मिली
वेल आम ए कथबार्ता तो छटी चलती बट I have some questions. I would say it has this and that.
अच्छा
so मोला choose you have to choose one.
आउ क्वेश्चन बच्चे लोगों बढ़े हुए.
पाजा sorry पिज़्ज़ा और पास्ता. पाजा कुछ.
पिज़्ज़ा और पास्ता.
हाँ.
पास्ता अल्फ्रेडो व्हाइट सॉस वाला.
यार ये वाला कौन मैंने ये कोड मिला है सो.
तो कहने मिले नाले मुंह बने ही देवी.
मॉकटेल और मिल्कशेक.
मॉकटेल.
रीजन.
मुटी के एलर्जिक टू मिल्क तो एसिडिटी वगैरह हुए तो मैं मिल्क शेक नो
अच्छा चिकन पकोड़ा ना चिकन पॉपकॉर्न
सोशियो फ्रिक स्टूडियो गले चिकन पॉपकॉर्न आइस रू नले मोर फेवरेट हो चिकन पकोड़ा
कोटी कर
चिकन पकोड़ा माने सेमिति किछ एग्जैक्ट प्लेस नहीं मो भौणी गोटे भल बनाए मैंने से पूरा रसुण छेचिकी पकई थो मैंने अदा रसुण बटा पड़ थो गोटा रसुण ही पड़ थो एंड पूरा चाउल गुंड दे कि पूरा भाजी थो छाणी थो गोटे अलग प्रकार टेस्ट
मैंने ब्रीद भाई विश्वजित मिल
ना 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 कौटी से मो भौणी ही बनाए बढ़िया बनाए से
डार्क चॉकलेट ना मिल्क चॉकलेट
नॉट डार्क चॉकलेट नॉट मिल्क चॉकलेट जोटा नॉर्मल कैडबरी मिले सहीटा ही डार्क चॉकलेट जोटा पिता लगे ठीके बेटरनेस थाए सेगडा नो कि मिल्क चॉकलेट पूरा व्हाइट नो बहुत चीनी थाए मुंह बांध दिए
बर्गर किंग ना हमरा मैकडॉनल्ड्स
नन ऑफ देम
व्हाई
नॉट अ बिग फैन ऑफ बर्गर्स मते भल लगे नहीं
डू यू कुक
मु बड़ा पाव खाई देबे किंतु से पाउंडी मजरे से ये कुक ऑब्वियसली शेफ हिसाब से रोसी कोई दबा को पड़ी बई हां
हां
बट मते बर्गर्स
डू यू गिव अ योर टच माने
कि बर्गर से मु मोर पैटीटा निजे बनाए एमे नॉर्मल को क्रिस्पी
बट माने सेटा मो कह कथा कि व्हाट डिफरेंस यू मेक लाइक सेथरे सेथरे कोन डिफरेंस था एथरे कोन डिफरेंस करो
नॉर्मल जदी दुकान निजे से को फ्राइड दियो क्रिस्पी लागे मु सेटा फ्राइड देने सेटा पैन फ्राइड दे सो जूसी था हां तो
well, t-shirt person na shirt person you are? As the shirt pinch but
oversized t-shirt matlab motte tike dorkar pant dhila
dhila well, mo brand kari mo jodi t-shirt ta eta hochi awara brand amar gota chhi se integrate kori
mo pai kore mo pai gote
they are creating their customized t-shirt
oversized achi to
everything just you up order dhila or
dhila pant bujhi parcho dhila pant mane emti dol 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 utbo आउ गंजी ओवरसाइज पूरा ढिला मैं लोक भाई के भितर आहुरी से मोटा आछ के देखा पड़नी तो मत सही वाला बोल लगे
यू आर ए माउंटेन पर्सन ना बीच पर्सन
माउंटेन
बरुणी पाड़ा रे जाऊ तो
खंडगिरी बरुणी आउड को
एडा चढ़ी कर
चंडी एडा चढ़ी की प्रॉपर माउंटेन जोड़ा
हाउ डू यू डिफाइन देन माउंटेन एडा कोन पाड़ा रे कोन ती होनी
पीसफुल शिखर चंडी रे पीसफुल केते तमे जानि छो
सेडी चीन का पाक अच्छा देन नेक्स्ट क्वेश्चन यू आर अ बियर पर्सन ना व्हिस्की पर्सन
लो कल रात के याद से ताजा करते हुए व्हिस्की पर्सन
रीजन माने व्हाई व्हाई
बियर पीले मते ब्लोटिंग वाला फील हो माने बेसी आउ पीवे नहीं माने पेटड़ा फुली जाए स्टोन हुए नहीं किंतु व्हिस्की पर्सन
यू आर अ बाइक पर्सन और कार पर्सन
कार
रीजन धूली एसी पर्सन तो
नहीं नहीं एक तो गरम मु सही पारे नहीं सेटा गोटे जिंसो अलगा जिंसो बट कार आई गेस गोटे लोकंकर एंदी शौक था कि 9 लाख टका देके गोटे बाइक किनिबू उड़ेबू अरे 9 लाख दे कार किनो ना आराम से घर बरसा हबनी चत खरा हबनी धूली उड़ी बनि
किनो पार्किंग ता जो हमर प्रॉब्लम होची भुवनेश्वर रे जति की गाड़ी हलेनी
नहीं बट स्टिल देन आई गेस कार इज अ सेफर ऑप्शन कोटी गलो डिकरे जो जिंसो पके देलो ये पके देलो आ 9 लाख टका बाइक देके एंती पर नई बसी की आ पछल
जे विक्रम बेटा
से पछल जे बस्तो प्रेम टिकी के बस्ती
देखतो बेस्ट फ्रेंड जी हमर सर कोंती गोटा होची बाइक आ होची विक्रम बेटा गाड़ी एंती से विक्रम
हां से सोई पड़ी
बेटा तापरे
पछल एंती
बस्ती आ जदी ब्रेक मारले बेटा उड़ी पड़े जे पुरो अच्छा थाई आ इंडियन फूड उसर कथा ले थाई कुजिन ना इंडियन कुजिन
सी इंडियन क्विजिन तो ऑब्वियसली मोर माने कोन सेटा हमर रूट्स तो इंडियन क्विजिन तो मैं एनी टाइम मु खाए बट अपार्ट फ्रॉम इंडियन क्विजिन यदि मते बाहर जेबो पड़ला कने घरे तो सब बोले इंडियन क्विजिन घरे तो आई हुए नहीं बाहर गला माने थाई क्विजिन डेफिनेटली थाई क्विजिन थाई और एशियन एशियन माने कॉन्टिनेंटल अमेरिकन फूड एते मते अट्रैक्ट करे नहीं बट एशियन और थाई फूड
पकाला बात ना एशियन
पकाला बात ना डिपेंड करछि यदि काम नाही तले पकाला बात खाई के सो अंत काम आछे एशियन
सिमती जो कहले व्हिस्की जगह रे मु गोटे क्वेश्चन पछरे व्हिस्की ना आजका बोटी
जीवन माटी करिया नहीं सो नॉर्मल व्हिस्की
ओके ठीक है थैंक यू सो मच विशेष भाई
चला चला थैंक यू सो मच
टीम ते हमर चलियो के डाको तम खटी स्थली को हमें जीवा
हां पक्का पक्का व्हिस्की तो
मोर व्हिस्की चले नहीं